ପ୍ରେରିତ ଏକ ପର୍ବ ଏକ ପଦରୁ ଏଗାର ପଦ ଫଟୁ ନମ୍ବର 20 ସରକ୍କେ ଜାତୁହାର ଯୀଶୁ ମରୁ ନୁଥିଲ ଚୋ ପାଛେ ହୁନ୍ କେତକ ଲୋକକେ ଦେଖା ଦିଲ ହୁମାନେ ଦେଖଲା ଆଉ ଜାଣିଲା ଯୋ ହୁନ୍ ବାଞ୍ଚୁ ନାହିଁ 40 ଦିନ ଚୋ ପାଛେ ଯୀଶୁ ଚୋ ସରକ୍କେ ଜାତ ଚୋ ଦିନ ଏଲ ହୁନ୍ ଜୋନ୍ କାମ କର୍ତ୍ତକା ଯେ ଏହୁ ରହିଲ ହୁନା ଛେଧାଇଲ ଯୀଶୁ ଗୋଠିଆଲୋ ଯା ଆଉ ସଭେ ଯାଇତେ ମାଛ ଚେଲା ବନାବା ହୁମାନକେ ମୁଇଁ କହୁନା ଛଇଁ ସଭେ ଜିନିଷକେ ଶିଖାବା ଚେଲାମାନେ ଦେଖତ ରହତା ଘଡ଼ି ହୁନ୍ ୟୋ ଦୁନିଆଲେ ଉପରକେ ଗଲ ଆଉ ପାଦର ଭିତରେ ଲୁକୁନ୍ଦିଲ ସହି ହୁନେ ଘଡ଼ି ଦୁଇଝାନ ସରକ୍ଚୋ ଦୁତ ଦେଖାଦିଲା ହୁମାନେ ଚେଲାମାନକେ ଦେଖାଦିଲା ହୁମାନେ ଚେଲାମାନକେ ଗୋଠିଆଲା ଯୀଶୁ ଯୀଶୁ ବି ସରକ୍କେ ଯାହୁନାଛାଏ ହୁସେଇ ମୁହାଁ ହୁନ୍ ଫେର୍ ବି ଫେରୁ ନେତ ଯୀଶୁ ଏଭେ ସରଗେ ଆହେ ଜୋନ୍ ଲୋକ ହୁନାଚୋ ପାଛେ ପାଛେ ହିଣ୍ତେ ହୁମାନଚୋ କାଜେ ହୁନ୍ ହୁଥା ଡେରା ବନାଉ ନାହିଁ ତୁଇ ହୁନାକେ ସତ୍ କରିଦେ ଆଉ ପାଞ୍ଚକେ ପାଞ୍ଚ ହିଣିତ କାଏଁ ତୁହାନେ ଜମାଏ ହୁନାକେ ସତ୍ କରାଇତ କାଏଁ।